श्री श्री गोविंदास श्री श्री कृष्ण बलराम श्री श्री जगन्नाथ बलदेव सुब्रह्मण्य श्री राधा कृष्ण चंद्र श्री लक्ष्मी नृसिंहदेव श्री श्री सीताराम हनुमान जी प्रणाम करी श्रील गुरुदेव श्री श्रीमान भक्त सुरदान स्वामी गुरु महाराज पद्मनिवेदन करी श्री श्रीमान भक्त गौरवंद स्वामी गुरु महाराज का पद्मनिवेदन करी ईस्कन पदस्वराचार्य श्री श्रीमद श्री भक्ति वेदांत स्वयं श्री गोपाल महाराज पाद पद्मनिर्मण निवेदन करी समस्त साधुगुरु वैष्णवान प्रण निवेदन करी आज उपस्थित भक्ति मात्र प्रण निवेदन करी आज आम श्रीमद भागवत दशम स्कंद तेर अध्याय कथा आरंभ करवा ये हूँ ब्रह्म विमोहन लीला ब्रह्मा भगवान ସାଙ୍ଗବାଳକ ଏବଂ ଗୋବତ୍ସମାନଙ୍କୁ ହରଣ କରିଥିଲେ ଚୋରି କରିଥିଲେ ବ୍ରହ୍ମା ମଧ୍ୟ ଚୋରି କରିଥିଲେ ତେଣୁ ସେ ଚୋରି ଲୀଳାଟା ଆମେ ଶ୍ରବଣ କରିବା ଆମେ ଗୋଟେ ଚାଣକ୍ୟ ପଣ୍ଡିତ କହିଥିଲେ ଆମେ କହୁଥିଲୁ ସେ କଥା ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ସକାଳେ ସକାଳେ ସମୟଟା କିଭଳି ବ୍ୟବହାର କରିବେ ନା କ'ଣ ସକାଳଟା ସେମାନେ ଦ୍ୟୁତ କ୍ରୀଡ଼ାରେ ସମୟ ବ୍ୟତୀତ ଅତିବାହିତ କରିବେ ମଧ୍ୟାହ୍ନଟା ସ୍ତ୍ରୀ ପ୍ରସଙ୍ଗ ଏବଂ ରାତ୍ରିଟା ହେଉଛି ଚୋର ପ୍ରସଙ୍ଗ ଏଇଭଳି ବିଦ୍ୱାନ ବ୍ୟକ୍ତିମାନେ ତାଙ୍କ ସମୟକୁ ବ୍ୟବହାର କରିବେ କ'ଣ ସମୟଟାକୁ କଟେଇବେ ସମୟର ବିନିଯୋଗ କରିବେ ଏଇଭଳି ଭାବରେ ସକାଳେ ଦ୍ୱିତୀୟ ପ୍ରସଙ୍ଗ ଖରାବେଳେ ସ୍ତ୍ରୀ ପ୍ରସଙ୍ଗ ରାତ୍ରିରେ ଚୋର ପ୍ରସଙ୍ଗ ତେଣୁ ଆମେ ସେହିଭଳି ଭାବରେ ଆମେ କ'ଣ ତିନି ଥର କ'ଣ ଆମେ ଚାରିଥର କରୁଛେ ସକାଳେ ଆମର ଚାଲିଛନ୍ତି ଭାଗବତ କଥା ଇଏ ହେଉଛନ୍ତି କେଉଁ ପ୍ରସଙ୍ଗ ଇଏ ହେଉଛନ୍ତି ଚୋର ପ୍ରସଙ୍ଗ ଚୋର ପ୍ରସଙ୍ଗ କହିଲେ ଭଗବାନ ଚୋରି କରୁଥିଲେ ସେ ତାଙ୍କରି କଥା ଆମେ ଶୁଣୁଛେ ଆଉ ମହାଭାରତ ବା ଭଗବଦ୍ଗୀତା ସନ୍ଧ୍ୟାବେଳେ ଭଗବଦ୍ଗୀତା ପାଠ କରାଯାଉଛି ଇଏ ହେଉଛି ଦ୍ୟୁତ ପ୍ରସଙ୍ଗ ପାଣ୍ଡବମାନେ ଦ୍ୟୁତ କ୍ରୀଡ଼ାରେ ହାରିକିରି କ'ଣ ସବୁ ଅସୁବିଧା ହେଇଥିଲା ସବୁ ଦ୍ୟୁତ ପ୍ରସଙ୍ଗ ଚାଲିଛି ଏବଂ ରାତ୍ରିବେଳା ଉପରବେଳା ଯେଉଁଟା ରହିଛି ଉପରବେଳାଟା ମଧ୍ୟ ଆମେ କରୁଥିବା ସ୍ତ୍ରୀ ପ୍ରସଙ୍ଗ ସ୍ତ୍ରୀ ପ୍ରସଙ୍ଗ କହିଲେ ରାମାୟଣ ରାମାୟଣ ଆମେ ଭାଗବତ ଶୁଣୁଛେ ଏଇଭଳି ଭାବରେ ତିନୋଟି ଯାକ ସମୟ ଯେଉଁ ରହିଛି ତ୍ରିସନ୍ଧ୍ୟା ତ୍ରିସନ୍ଧ୍ୟା ଏଇଭଳି ଭାବରେ ଭଗବାନଙ୍କର କଥାରେ ବିତି ଯାଉଛି ଆମର ବିଦ୍ୱାନ ବ୍ୟକ୍ତିମାନେ ଏସବୁ କରନ୍ତି ଯାହା ହେଉ ଆମକୁ ସୁଯୋଗ ମିଳିଲା ଆମେ ଭଗବାନଙ୍କର କଥାକୁ ବର୍ଣ୍ଣନା କରୁଛେ ଶୋକ ଶୋକ ଗୋଟେ ଗୋଟେ ଶୋକ କରିକି ଆଲୋଚନା କରୁଛେ ଦ୍ୱାଦଶ ଅଧ୍ୟାୟ କଥା ଆମେ ଶେଷ କଲେ କାଲି ଯେଉଁ ଅଭାସର ଲୀଳାଟି ଅଭାସର ଲୀଳା ଯେଉଁ ହୋଇଥିଲା ଇଏ ହେଉଛି ପଞ୍ଚମ ବର୍ଷରେ ହୋଇଥିଲା ଭଗବାନଙ୍କର କିନ୍ତୁ ତାଙ୍କ ସାଙ୍ଗ ବାଳକମାନେ ସେ କଥାକୁ କହିଲେ ଷଷ୍ଠ ବର୍ଷରେ ଏଇ ଯେଉଁ ଗୋଟିଏ ବର୍ଷର ଲୀଳା କୁଆଡ଼େ ଗଲା ଗୋଟିଏ ବର୍ଷ କୁଆଡ଼େ ଗାଇବ ହେଇଗଲା ସେଇ କଥା ସେଇ ପ୍ରଶ୍ନ ପଚାରିଲେ ହରିକେତ ମହାରାଜ ଯତ୍ କମାର ହରିକୃତଂ ପୌଗଣ୍ଡେ ଅର୍ଘକ ଯୋଗୁ ପୌଗଣ୍ଡିକ ଅର୍ଘକେ ପୌଗଣ୍ଡିକେ ଅର୍ଘକ କାହିଁକି ସାଙ୍ଗ ବାଳକମାନେ ଏଇ କୁମାର ବୟସ ଲୀଳାକୁ କୁମାର ବୟସରେ ବର୍ଣ୍ଣନା କରିକି ଗୋଟିଏ ବର୍ଷ ପରେ ବର୍ଣ୍ଣନା କଲେ ପୌଗଣ୍ଡ ବୟସରେ ପୁଣି ମଧ୍ୟ ଅତୀତରେ ହେଲାବେଳେ କହୁନାହାନ୍ତି ଆଜି ହେଲାବେଳେ କହୁଛନ୍ତି ବର୍ତ୍ତମାନ ତତ୍କାଳୀନ କଥା ଭାବେ ଇଏ ଅଦ୍ଭୁତ ଲୀଳା ଏ ଅଦ୍ଭୁତ କଥା ଏଇଟାକୁ ସେ ଧରିଲେ ପ୍ରଶ୍ନ ପଚାରିଲେ ଆଇ ହାଭ୍ କୋଶ୍ଚିନ୍ କହିକିରି ଏ ପ୍ରଶ୍ନ ପଚାରିଲେ ପ୍ରଶ୍ନ ଆସୁନି ମାନେ ଆମେ ଠିକ୍ ଭାବେ ଶ୍ରବଣ କରୁନି ଶ୍ରବଣ କଲା ମାନେ ମନରେ ବହୁତ ପ୍ରଶ୍ନ ଆସିବ ପରିକିତ ମହାରାଜ ବହୁତ ପ୍ରଶ୍ନ ପଚାରିଛନ୍ତି ଭାଗବତମରେ ସେହିଭଳି ଭାବେ ଭଗବତ ଗୀତାରେ ଅର୍ଜୁନ ବହୁତ ପ୍ରଶ୍ନ ପଚାରିଛନ୍ତି ଏବଂ ଭଗବାନ ମଧ୍ୟ ଅର୍ଜୁନ କହିଲେ ତଦ୍ବିଧି ପରିପାତେ ନା ପରିପ୍ରଶ୍ନ ନା ସେ ବ୍ୟା ଏ ପ୍ରଶ୍ନ କରିବାକୁ ପଡ଼ିବ ନହେଲେ ଆମେ ଜାଣିପାରିବ ନାହିଁ କଥାକୁ। ଯାହାକୁ ତେଣୁ ଏହି କଥାଟି ଯେତେବେଳେ କୁହାଗଲେ ପଚାରିଲେ ପ୍ରଶ୍ନ ପଚାରିଦେଲେ ସେପଟେ ଗୋସ୍ୱାମୀ ସମାଧିଗ୍ରସ୍ତ ହୋଇଗଲେ। ଆମେ ଏଇଟା ଆଲୋଚନା କରିଥିଲେ ଗତକାଲି, ଆଉ ସମାଧିଗ୍ରସ୍ତ ହୋଇଗଲେ ତେଣୁ ସେଠି ଥିବା ବ୍ୟାସ ନାରଦ ଇତ୍ୟାଦି ସମସ୍ତେ ଜୋରରେ କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ତାଙ୍କର ସମାଧି ଭଗ୍ନ ହେଲା ଶଙ୍କବାଜି ବର୍ତ୍ତମାନ। ଏଇଭଳି ଶଙ୍ଖବାଦ ହେଲା, ଘଣ୍ଟ ଘଣ୍ଟା ବଜା ହେଲା, ଜୟ ଶ୍ରୀ ଶ୍ରୀ ସୁଧାରାମ ରତ୍ନ ହନୁମାନ ଜୁକୀ, ଜୟ ଶ୍ରୀ ଶ୍ରୀ ଗୌନତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଧାରାମାଣୀ, ଶ୍ରୀ ରାଧା କୃଷ୍ଣଚନ୍ଦ୍ର, ଶ୍ରୀ ରାକ୍ଷେନ୍ଦ୍ର ସିଂହଦେବ ବୈକାଳ କାଳ ଦିଗୀ, ଜୟ ତାହା ଗୋଟମାନନ୍ଦେ। ଏଇଭଳି ଭାବରେ ଯେଉଁ ଶଙ୍ଖ ଭେରି ତୁରୀ ଇତ୍ୟାଦି ଦୁନ୍ଧୁବୀ ଇତ୍ୟାଦି ସବୁ ବାଦ ହେଲା, ଦୋଷରେ ପାଦ ହେଲା, ନାଦ ହେଲା, ସେହି ସମୟରେ ତାଙ୍କର ବହୁତ କଷ୍ଟରେ ପୁଣି ବାହ୍ୟ ଆସିଲା। ବାହ୍ୟ ଆସିଲା ପରେ ତାଙ୍କୁ ବହୁତ ପ୍ରଶଂସା କଲେ, ଏଇଟା ଆସିବ ବୋଧେ, ସେ କଥା ଆସିବ ତେର ଅଧ୍ୟାୟରେ କୁହାଯିବ, ସେଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ବର୍ତ୍ତମାନ। ସୁଖଦେବ ଗୋସ୍ୱାମୀ ଏଇଭଳିଆ ପ୍ରଶ୍ନ କରିବାରୁ ସେ ସମାଧିଗ୍ରସ୍ତ ହୋଇଗଲେ। ଆ ଭିତରେ ଗୋଟିଏ ଦିନ ଆମର ମଧ୍ୟ ଚାଲିଗଲା, ଗତକାଲି ତାଙ୍କୁ ସମାଧିଗ୍ରସ୍ତ ତାଙ୍କୁ ପୁଣି ବାହ୍ୟ ଆସିଥିଲା, ଆମେ ସେଠି କଥା ବିଶ୍ରାମ ଦେଇଥିଲେ। ଆ ଭିତରେ ଗୋଟେ ଦିନ ଆମେ ବିତିଗଲା, ଆମେ ଆଜି କଥା ପୁଣି ଆରମ୍ଭ କରିବା ପ୍ରଥମ ଶ୍ଳୋକରୁ, ତେର ଅଧ୍ୟାୟ ପ୍ରଥମ ଶ୍ଳୋକ। ଶ୍ରୀ ଶୁକ ଉବାଚ, ସାଧୁ ପୃଷ୍ଟଂ ମହାଭାବ ତ୍ୱୟା ଭାଗବତୋତ୍ତମ ଜନ୍ନୋତନୟ ଶିଷ୍ୟସ୍ୟ ଶୁଣନ୍ନପି କଥା ମୋ। ସୁତ ଗୋସ୍ୱାମୀ ଯେତେବେଳେ ସ୍ୱର୍ଣ୍ଣକାଦୃଶ୍ୟ କହୁଥିଲେ, ସୁଖଦେବ ତାଙ୍କୁ ସମ୍ବୋଧନ କରିଥିଲେ, ଭାଗବତୋତ୍ତମୋତ୍ତମ ଆମେ କାଲି ସେ କଥା ଶୁଣୁଥିଲେ। ଆଜି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଭାଗବତୋତ୍ତମ ଉତ୍ତମ ଭାଗବତ। ଏଇ ଭାଗବତ ଆମେ ଭାଗବତ ଯେଉଁ ପାଠ କରୁଛେ, ଦୁଇ ପ୍ରକାର ଭାଗବତ ଅଛନ୍ତି, ଜଣେ ହେଉଛନ୍ତି ଗ୍ରନ୍ଥ ଭାଗବତ ଆଉ ଜଣେ ହେଉଛନ୍ତି ଭକ୍ତ ଭାଗବତ। ଆମେ ଭକ୍ତ ଭାଗବତ ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ, ଶ୍ରୀଶ୍ରୀମଦ ଭକ୍ତି ସଦାମ୍ବର ସ୍ୱାମୀ ମହାରାଜ, ଶ୍ରୀଶ୍ରୀମ ଏ ଶ୍ରୀ ଭକ୍ତି ପ୍ରଧାନ ସ୍ୱାମୀ ପ୍ରଭୁପାଦ ମହାରାଜ, ଏମାନେ ସବୁ ଭାଗବତ ଭକ୍ତ ଭାଗବତ। ତାଙ୍କ ବିଷୟରେ କଥା କୁହାଗଲା ମଧ୍ୟ ସେଇଟା ଭାଗବତ, ଏବଂ ଗ୍ରନ୍ଥ ଭାଗବତ କଥା କହୁଛେ ତ ଗ୍ରନ୍ଥ ଭାଗବତ। ସାଧାରଣତଃ ଭାଗବତ କହିଲେ ଗ୍ରନ୍ଥ ଭାଗବତ ଲୋକ ଜାଣନ୍ତି, ଜାଣନ୍ତି ନାହିଁ ଯେ ଭକ୍ତ ଭାଗବତ ଅଛନ୍ତି। ଏଇଟା ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଦୁଇ ଭାଗବତ, ଦୁଇ ଭାଗବତ, ଏକ ଭାଗବତ ବଡ଼ ଭାଗବତ ଶାସ୍ତ୍ର, ଆର ଭାଗବତ ଭକ୍ତ ଭକ୍ତିରସ ପାତ୍ର। ଦୁଇ ଜଣ ଭାଗବତ ଅଛନ୍ତି, ଜଣେ ହେଲେ ଭାଗବତ ଗ୍ରନ୍ଥ, ଆଉ ଜଣେ ହେଉଛନ୍ତି ଭକ୍ତ, ଯିଏକି ଭାଗବତ ରସ ପାତ୍ର, ଭାଗବତକୁ ସେ ଧାରଣ କରିଛନ୍ତି ଭକ୍ତ ଭାଗବତ ସିଏ। ତେଣୁ ଏଇ ଭାଗବତମାନଙ୍କ ଭିତରେ ଉତ୍ତମ ଭାଗବତ ମହାଭାଗବତ ସେମାନେ, ମହାଭାଗବତ ମହାଭାଗବତ କିଏ ବର୍ଣ୍ଣନା କରାଯାଇଛି, ମହାଭାଗବତ ହେଉଛନ୍ତି ସିଏ ଯିଏ ଭଗବାନଙ୍କୁ ସବୁଠାରୁ ଦର୍ଶନ କରନ୍ତି, ମହାଭାଗବତ ସବୁଠାରୁ ଦର୍ଶନ କରନ୍ତି। ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ସେ ଦେଖନ୍ତି ନାହିଁ। ଆମେ ଶ୍ରୀ ଶ୍ରୀମନ୍ଦ ଗୌରବନ୍ଦ ସ୍ୱାମୀ ମହାରାଜ ବିଷୟରେ ଆମେ ଆଜି କିଛି କହିପାରିଲେ ନାହିଁ, କିନ୍ତୁ ଆମର ଯେଉଁ ରହିଛି ମହାରାଜଙ୍କର ଗୋଟେ ବ୍ୟାସ ପୂଜା ପୁସ୍ତକ ବାହାରିଛି, ଗ୍ରନ୍ଥ ବାହାରିଛି, ଆମେ ସେଥିରେ ଗୋଟେ ଲେଖା ଦେଇଥିଲେ, ସେ ଲେଖାଟିକୁ ଯଦି ସୁବିଧା ଆମେ ପାଠ କରିବା, ଲେଖାଟିକୁ ଯଦି ସୁବିଧା ପାଠ କରିବା, ଏଇଭଳି ଭାବରେ ସେମାନେ ହେଉଛନ୍ତି ମହାଭାଗବତ କହିଲେ ସେମାନେ ସବୁଠାରୁ ଭଗବାନ ଦର୍ଶନ କରନ୍ତି, ଭଗବାନଙ୍କ ସହିତ ସିଧାସଳଖ କଥା ହୁଅନ୍ତି, ସିଧାସଳଖ କଥା ହୁଅନ୍ତି ଭଗବାନଙ୍କର। ଏଇଭଳି ଭାବରେ ସେମାନେ ଆମେ ଯେମିତି କଥା ହେଉଛେ, ଜଣେ ଜଣଙ୍କ ସହିତ କଥା ହେଉଛେ, ସେଇଭଳି ଭାବରେ ଭକ୍ତ ଏବଂ ଭଗବାନଙ୍କର ଭାବର ଆଦାନ ପ୍ରଦାନ ହୁଏ। ଏସବୁ କଥା ରହିଛି, ଆମେ ଏତେ ଆଲୋଚନା କରିବା ନାହିଁ। ସେଇଭଳି ଭାବରେ ଗୌରବନ୍ଦ ସ୍ୱାମୀ ମହାରାଜଙ୍କର ଭଗବାନଙ୍କ ସହିତ କଥାର ଆଦାନ ପ୍ରଦାନ କହୁଥିଲେ, ଯେଉଁ ରହିଥିଲେ ଇଏ ଯେଉଁ କ'ଣ ସେ ଅଲ୍ ଇଣ୍ଡିଆ ପଦଯାତ୍ରା, ପଦଯାତ୍ରାରେ ଗୌରନୀତାଏ ଆସିଗଲେ, ସେ ଶଗଡ଼ ଖରାପ ହୋଇଗଲା, ଗୌରନୀତାଏ କିଛି ସମୟ ରହିଲେ ସେଠି, ଲୋକନାଥ ଗୋସ୍ୱାମୀଙ୍କର ଅଧ୍ୟକ୍ଷତାରେ ସବୁ ଚାଲିଛନ୍ତି ସେମାନେ, ଆଉ ସେଠି ରହିଗଲେ, ଯେତେବେଳେ ଶଗଡ଼ ଠିକ୍ ହୋଇଗଲା ନେବା ପାଇଁ ବସିଲେ, ମହାରାଜ ମନା କଲେ, ଗୌରବନୀତି ମହାରାଜ କହିଲେ ନାହିଁ ନିଅନ୍ତୁନି, ଏଠି ରୁହନ୍ତୁ, ଏଇଠି ଗୌରନୀତାଏ ଥାଆନ୍ତୁ ଏଇଠି, ନା 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 ଆମେ ନେବୁନା, ଆମର କେମିତି ପଦଯାତ୍ରା ହେବ କହିକି ନେବା ପାଇଁ ବସିଲେ ସେ ବାହାରିଲେ ନାହିଁ। ଗୌରନୀତି ଏଡ଼ିକି ଛିଟା ଛିଟା ବିଗ୍ରହ, କିନ୍ତୁ ତାକୁ ଟେକିଲା ବେଳକୁ ସେ ଟେକି ହେଲେ ନାହିଁ, ରହିଗଲେ ସେଇଠି। ଇଏ ଗୋଟେ ଅଦ୍ଭୁତ ଲୀଳା ହୋଇଛି ଭୁବନେଶ୍ୱର ଇତିହାସରେ, ବହୁତ କଥା ରହିଛି ଇସ୍କନ ଭୁବନେଶ୍ୱରରେ, କିଶ୍ମନ୍ତ ଗୌରବନ୍ଧୁ ମହାରାଜ ବିଷୟରେ ବହୁତ କଥା ରହିଛି। ଯାହା ବି ହଉ, ଆଜି ସାରା ପୃଥିବୀରେ ତାଙ୍କ ଆଲୋଚନା ଚାଲିଛି, ତାଙ୍କ ବିଷୟରେ ଗୁଣଗାନ ହେଉଛି। ତେଣୁ ଇଏ ହେଉଛି ଭାଗବତୋତ୍ତମ, ଏ ଭାଗବତ ମଧ୍ୟ ତାଙ୍କର କଥା ଆସିଗଲା, ଭାଗବତ ପରୀକ୍ଷିତ ମହାରାଜ ସେଇଭଳି ଭାବରେ ଥିଲେ। ଭାଗବତୋତ୍ତମ ମାତୃ ଗର୍ଭରେ ଭଗବାନ ଦର୍ଶନ କରିଥିଲେ, ଇଏ ହେଉଛି ଭାଗବତମର, ସେ ଭାଗବତମର ସାଧୁଙ୍କର ଇଏ ଆଉ ଗୋଟେ ବଡ଼ ଆଉ ଗୋଟେ ଲକ୍ଷଣ। ସାଧୁମାନଙ୍କ କଥା ଯେତେବେଳେ ଆମେ ବର୍ଣ୍ଣନା କରିବା, ତାଙ୍କ ଜନ୍ମଠୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ଭଗବାନ କଥା ଆସିବ। ପରୀକ୍ଷିତ ମହାରାଜ ସେଇଭଳି ଭାବରେ ଥିଲେ, ଆମେ ସେ ସେମିତି ଗୌରବନ୍ଧୁ ସେ ମହାରାଜଙ୍କୁ ସେଇଭଳି ଭାବରେ ଆଜି ପ୍ରଭୁ କହୁଥିଲେ ଜନ୍ମରେ କେମିତି ତାଙ୍କ ମା ତାଙ୍କୁ କହୁଥିଲେ, ଆପଣଙ୍କ ଭଳି ପୁତ୍ର ଦିଅନ୍ତୁ ମୋତେ ଗୋପାଳଙ୍କୁ। ଏବଂ ଅନ୍ତିମ ସମୟରେ 9 ତାରିଖରେ ଯେତେବେଳେ ସେ ଚାଲିଗଲେ 1996 ମସିହାରେ ମାୟପୁରରେ, ସେହି ସମୟରେ ସେ ଭଗବାନ କଥା କହିକି ଶରୀର ତ୍ୟାଗ କରିଦେଲେ। ଜନ୍ମରୁ ଆରମ୍ଭ କରି ଅନ୍ତିମ ସମୟ ପର୍ଯ୍ୟନ୍ତ ତାଙ୍କ ବିଷୟରେ ଯେତେବେଳେ କହିବା, ଭଗବାନ କଥା ଉଦୟ ହେବ, ଭଗବାନ କଥା, ଇଏ ହେଉଛି ସାଧୁର ଲକ୍ଷଣ। ତେଣୁ ଇଏ ହେଉଛି ଭାଗବତୋତ୍ତମ, ପରୀକ୍ଷିତ ମହାରାଜ ମଧ୍ୟ ସେଇଭଳି ଭାବରେ ଥିଲେ ଭାଗବତୋତ୍ତମ। ସୁଖଦେବ ଗୋସ୍ୱାମୀ ତାଙ୍କୁ ସମ୍ବୋଧନ କରୁଛନ୍ତି, ଭାଗବତୋତ୍ତମ ତୁମେ ହେଉଛ ଭାଗବତୋତ୍ତମ, ଇଏ ନିଜେ ମଧ୍ୟ ଜଣେ ଭାଗବତୋତ୍ତମ ମହାଭାଗବତ। ତେଣୁ ସିଏ ସମ୍ବୋଧନ କରୁଛନ୍ତି ସୁଖଦେବ ଗୋସ୍ୱାମୀ, ହେ ଭାଗବତୋତ୍ତମ ସାଧୁ କୃଷ୍ଣ ମହାଭାଗ, ମହାଭାଗ୍ୟବାନ ତୁମେ, ମହାଭାଗ୍ୟବାନ। ମହାଭାଗ୍ୟ ହେଉଛି କେଉଁଟା? ଆମେ ଚୈତନ୍ୟ ଚର୍ଚ୍ଚା ମଧ୍ୟ ବର୍ଣ୍ଣନା କରାଯାଇ, ସିଏ ହେଉଛନ୍ତି ମହାଭାଗ୍ୟ ତାହାର, ଯେ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ, ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜୀବ। ଭଗବାନଙ୍କର ସିଏ ହେଉଛନ୍ତି ଭାଗ୍ୟବାନ ବ୍ୟକ୍ତି, ଯିଏ ଏଇ ଭକ୍ତିକୁ ପ୍ରାପ୍ତ ହୁଅନ୍ତି, ସେମାନେ ହେଉଛନ୍ତି ଭାଗ୍ୟବାନ। ତେଣୁ ଇଏ ତୁମେ ବହୁତ ସୁନ୍ଦର ପ୍ରଶ୍ନ ପଚାରୁଛ, ବହୁତ ଉତ୍ତମ ପ୍ରଶ୍ନ ପଚାରୁଛ, ସାଧୁ କୃଷ୍ଣ ମହାଭାଗ ତୋୟା ଭାଗବତ, କାହିଁକିନା ତୁମେ ଭାଗବତ ତୁମ। ଯେଉଁମାନେ ସାଧୁ ତାଙ୍କର କଥା ଜାଣିହେବ ସେ ସାଧୁ କି ଅସାଧୁ, ଆମେ ଯେଉଁଟା କହୁଥିଲୁ ବହୁତ ଥର କହିଛୁ ସେଇଟା, କିଂ ଚିତ୍ତ ପ୍ରଜ୍ଞା ସକା ଭାଷ, ତାଙ୍କ କଥା ବି ଜାଣିହେବ ସେ କେଉଁ ସ୍ତରରେ ଅଛନ୍ତି, ସେମାନେ ଭଗବାନଙ୍କ ଛଡ଼ା ଅନ୍ୟ କିଛି କଥା କହିବେ ନାହିଁ। ତେଣୁ ତୋୟା ଭାଗବତ ତୁମ ଯନ୍ ନୂତନ ଶୁଣନପି କଥା ମୁଁ, ସାଧୁମାନଙ୍କର ଇଏ ଆଉ ଗୋଟେ ଲକ୍ଷଣ କ'ଣ ନା, ଶୁଣନପି ଯେଇ କଥାକୁ ଶୁଣିଛେ, ଆମେ ଭଗବାନ କଥାକୁ ଶୁଣିଛେ, ଭଗବାନ ଏଇ ଲୀଳା କରିଥିଲେ, ଏଇ ଲୀଳା କରିଥିଲେ, ଏଇ ଲୀଳା କରିଥିଲେ, ସବୁ ଶୁଣିଛେ ସେଇଟା, ଶୁଣନପି କିନ୍ତୁ ସେଇଟାକୁ ଯାହା ନୂତନ ଅଛି ତାକୁ ନୂତନ ଭଳି କରିଦେବେ ସେମାନେ, ଇଏ ହେଉଛି ସାଧୁଙ୍କର ଲକ୍ଷଣ ହେଉଛି ସିଏ, ସାଧୁ ମହାସାଧୁ ଏଇଭଳି ଭାବରେ ଶୁଣିଥିଲେ ମଧ୍ୟ ଏଇଭଳି ଭାବରେ ସେଇଟାକୁ କହିବେ ଯେମିତି ସେମାନେ ଶୁଣିନାହାନ୍ତି, ନୂତନ ପ୍ରଥମଥର ପାଇଁ ଶୁଣୁଛନ୍ତି, ନୂତନ ଅଛି କଥାକୁ ନୂତନ କରିଦେବେ ସେମାନେ, ସେଇ ପୁରାଣ କଥା ପୁରୁଣା କଥା ସେଇ କଥା, ସେଇ ଭଗବାନ ଏମିତି କରିଥିଲେ ସେମିତି କରିଥିଲେ ସେଇ କଥାକୁ ଆମେ ଜାଣିଛେ, କିନ୍ତୁ ଯେତେବେଳେ ସେମାନେ କହିବେ ସେ କଥାକୁ ସେଇଟା ନୂତନ ହୋଇଯିବ, ଯେମିତି ଆଗରୁ ଶୁଣିନଥିଲେ ପ୍ରଥମ ଥର ପାଇଁ ଶୁଣୁଛନ୍ତି। ଏକଥା ଭାଗବତ ପ୍ରଥମ ଶ୍ଳୋକରେ ଯେଉଁ ସୁତ ଗୋସ୍ୱାମୀଙ୍କର ମଙ୍ଗଳାଚରଣରେ ଏକଥା ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଯେତେବେଳେ ସୁଖଦେବ ଗୋସ୍ୱାମୀ କଥା କହୁଥିଲେ ସେଠି ନାରଦ ମୁନି ଥିଲେ, ସୁଖଦେବଙ୍କ ପିତା ବ୍ୟାସଦେବ ଥିଲେ, ଯିଏକି ଭାଗବତ ରଚନା କରି ତାଙ୍କୁ ପଢ଼େଇଥିଲେ, ଏବଂ ନାରଦ ଯିଏକି ଭାଗବତ ତାଙ୍କୁ କହିଥିଲେ ଭାଗବତ ରଚନା କରିବା ପାଇଁ ବ୍ୟାସଦେବଙ୍କର ଗୁରୁ, କିନ୍ତୁ ସିଏ ଯେତେବେଳେ ଶୁଣୁଥିଲେ ଭାଗବତ ତାଙ୍କୁ ଲାଗୁନଥିଲା ମୁଁ ଏଇଟା କହିଛି ତାଙ୍କୁ ନା, ତାଙ୍କୁ ଅଶ୍ରୁତ ଚରମିବ, ଯେମିତି ସେ ଆଗରୁ ଶୁଣିନାହାନ୍ତି ନୂତନ ଭଳିଆ ଲାଗୁଥିଲା ତାଙ୍କୁ। ଏ ଭାଗବତ ଶାସ୍ତ୍ର ହେଉଛି ଏଇଭଳି ଭାବରେ, ସାଧୁମାନେ ସେଇଭଳି ଭାବରେ, ସାଧୁମାନେ ସେ ଭଗବାନ କଥାକୁ ଯେତେବେଳେ କହିବେ ସେଇଟା ନୂତନ ଲାଗିବ, ନୂତନ ଲାଗିବ, ସେ କହ ମୁଁ ଶୁଣିଛି ଏମିତି ଆସିବ, ଏ ଭାବ ଆସିବ ନାହିଁ, ଏଭଳି କଥା କହିବେ ସିଏ
ଯେମିତି ନୂଆ ପ୍ରଥମ ଥର ପାଇଁ ଆମେ ଶୁଣୁଛୁ ସେ କଥା ନୂତନ ଆସି ଏଠି କୁହାଗଲା ଯା ନୂତନ ଆସି ନୂତନ ଆସି ଈଶସ୍ୟ ଭଗବାନ କଥା ଯେତେବେଳେ ସେଇ ସେଇ କଥା ସେଇ କଥା ଭଗବାନଙ୍କର କଥା ସବୁ ଯେ କ'ଣ ଆମେ ଯେଉଁ କହୁଛେ ଯଶୋମଦିନାନ ବ୍ରଜବର ନାଗର ଗୋକୁଲ ରଞ୍ଜନ କାନ ଗୋପୀ ପରାଣ ମଦନ ମନୋହର କାଳିଦମନ ବିଧାନ କାଳିଦମନ କରିଛି ତାଙ୍କୁ ଶୁଣିଛେ କିନ୍ତୁ ଯେତେବେଳେ କୁହାଯିବ ସେ କଥା ଲାଗିବ ନୂଆ ଭଳି ଶୁଣୁଛେ ଆମେ ଏଇଭଳି ଲାଗିବ ଇଏ ହେଉଛି ସାଧୁର ଲକ୍ଷଣ ସବୁବେଳେ ସେଟା ନୂତନ କରିଦେଉଥିବେ ସିଏ ଯାହା ନୂତନ ଆସି ଈଶସ୍ୟ ଭଗବାନ କଥା ଶୁଣିକିରି ଯେଉଁଟା ଶୁଣିଛେ ସେଇଟା ନୂତନ ଭଳି ଲାଗିବ ଆଉ ଯେଉଁଟା ଶୁଣିନେ ତା କଥା କ'ଣ କହିବା ଆଚାର୍ଯ୍ୟମାନେ ଟିକାରେ କଥା କହୁଛନ୍ତି ଯେଉଁଟା ଶୁଣିନେ ସେଟା ତ ନୂତନ ଭଳିଆ ଲାଗିବ ଆମେ ଶୁଣିନେ ଏଇଟା ନୂତନ ଲାଗିଲା କିନ୍ତୁ ଶୁଣନପି ଆମେ ଶୁଣିଛେ ସେଇ କଥା ଶୁଣିଥିଲେ ମଧ୍ୟ ଯେତେବେଳେ ସେମାନେ କହିବେ ଯେମିତି ଲାଗିବ ନୂତନ ଭଳି ଲାଗିବ ନୂତନ ଲୀଳା ହେଉଛି ତେଣୁ ଯାହା ନୂତନ ଆସି ଈଶସ୍ୟ ଶୁଣନପି କଥା ମୁହୁ କହିଲେ ପ୍ରତି ମୁହୂର୍ତ୍ତରେ ଶୁଣିକିରି ମଧ୍ୟ ସେଇଟାକୁ ନୂତନ ଭଳିଆ ଲାଗିବ ଭଗବାନ କଥା ହେଉଛି ଏଭଳି ଭାବରେ ଏ ସାଧୁମାନଙ୍କର ଲକ୍ଷଣ ହେଉଛି ଏଇଟା ସେମାନେ ନୂତନ କରିଦେବେ ସେ କଥାକୁ ନୂତନ କରିଦେବେ ପୁରୁଣା କଥା ନୁହଁ ଯେଉଁମାନେ ସାଧୁ ନୁହନ୍ତି ସେମାନେ ସେ ଏଇଟା ହେଇଥିଲା ତାକୁ ନୂତନ କରିପାରିବେ ନାହିଁ ସେ ପୁରୁଣା ଭଳିଆ ରହିଯିବ ସେଇଟା ସାଧୁମାନେ ସେଇଟା ନୂତନ କରିଦେବେ ଭଗବାନ କଥାରେ ଏତେ ଶକ୍ତି ରହିଛି ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି କୃଷ୍ଣ ଭାବନାରେ ଅତ୍ୟନ୍ତ ଉନ୍ନତ ନହେଲେ ନିରନ୍ତର ଭଗବାନଙ୍କ ଲୀଳା ଶ୍ରବଣରେ ମନୋନିବେଶ କରାଯାଇପାରେ ନାହିଁ ଏଇମାନେ ଯେଉଁ ଶୁଣୁଛନ୍ତି ଏହା କ'ଣ ମଝିରେ ବନ୍ଦ ହେଉଥିଲା ତାଙ୍କର ନା ନିରନ୍ତର କୌଣସି ଅନ୍ତର ନାହିଁ ତେଣୁ କୃଷ୍ଣ ଭାବନାରେ ଯେଉଁମାନେ ଅତି ଉନ୍ନତ ସ୍ଥିତିରେ ଗଲେଣି ସେମାନଙ୍କ ସ୍ଥିତି ହେଉ ସେଇଭଳି ଭାବରେ ସେମାନେ ସବୁବେଳେ ଭଗବାନ କଥା ଶୁଣିବା ପାଇଁ ଶୁଣିବେ ପାଇଁ ଇଚ୍ଛା କରିବେ ମନୋନିବେଶ କରିବେ ନିତ୍ୟଂ ନବନବାୟମାନମ୍ ଉତ୍ତମ ଭକ୍ତମାନେ ଯଦିଓ ଦୀର୍ଘକାଳ ଧରି ନିରନ୍ତର ଭଗବାନ କଥା ଶ୍ରବଣ କରନ୍ତି ତଥାପି ସେମାନଙ୍କ ନିକଟରେ ତାହା ନିତ୍ୟ ନୂତନ ବୋଲି ମନେ ହୁଏ ଭଗବାନଙ୍କୁ ସେଇ ଲୀଳା ସବୁ ଜାଣିଛନ୍ତି କିନ୍ତୁ ନିତ୍ୟ ନୂତନ ପୁରୁଣା ଜିନିଷଟା କ'ଣ କହିବା ନା ସବୁବେଳେ ନୂତନ ଲାଗିବ ତେଣୁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଶ୍ରବଣକୁ କେବେ ହେଲେ ତ୍ୟାଗ କରନ୍ତି ନାହିଁ ତେଣୁ ଭଗବାନ କଥା ଶ୍ରବଣ ଯେତେବେଳେ ସୁଯୋଗ ଆସେ ସେମାନେ କହିବେନି ମୁଁ ଜାଣିଛି ସେଇଟା ଆଉ ଶୁଣିବା ଦରକାର ନା ଆଉ ଥରେ ଶୁଣିବେ ସେମାନେ ନୂତନ ଲାଗିବ ଭଗବାନ କଥା ଏଭଳି ତେଣୁ ଏଠି ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି କଥମ ମେ ଭାଗବତୋତ୍ତମ ସୁଖଦେବ ଗୋସ୍ୱାମୀ ତାଙ୍କୁ କହିଲେ ଭାଗବତୋତ୍ତମ ବୋଲି କହିଲେ ପରିକିତ ମହାରାଜ କହିବେ ପ୍ରଭୁ ମୁଁ କହିଛି ଭାଗବତ ମୁଁ ହେଉଛି ଭାଗବତ ଅଧମ ନା ନା ତତ୍ରା କାହିଁକି ନା ତୁମେ ନୂତନ ଆସି ନୂତନ କରୋସି ତୁମେ ନୂତନ କରିଦେଉଛ କଥାକୁ ସେଇ କଥା ସେଇ ଲୀଳାକୁ ତୁମେ ନୂତନ କରିଦେଉଛ ଶ୍ରୁତା ମୁହୁର ଆସ୍ୱାଦିତା ଅପି କଥା ଅଶ୍ରୁତର ମିଭ କରୋସି ଇତି ସେଇ କଥାକୁ ସବୁବେଳେ ବାରମ୍ବାର ଶୁଣିଲେ ମଧ୍ୟ ବାରମ୍ବାର ସେଇ କଥା ଆମେ ଶୁଣୁଛେ ଶୁଣିଲେ ମଧ୍ୟ ତୁମେ ଅଶ୍ରୁତଚର ଯେମିତି ଶୁଣିନାହ ଏଇଭଳି ଭାବରେ ତୁମେ କରିଦେଉଛ କଥାକୁ ଭାବନ କଥାକୁ ଅଶ୍ରୁତଚର ମିବ କରୋସି ଇତି କଥାୟାମ ଅନୁରାଗ ବିଭିନ୍ନ ସ୍ତର ରହିଛି ଭକ୍ତିରେ ବିଭିନ୍ନ ସ୍ତର ରହିଛି ଅନୁରାଗ ସ୍ତରକୁ ଯେଉଁମାନେ ଆସିଗଲେଣି ସେମାନେ ସେଇଭଳି ଭାବ ଭଗବାନ କଥା ବାରମ୍ବାର ଶୁଣୁଥିବେ ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ମହାଭାଗ କାହିଁକି ତାଙ୍କୁ ମହାଭାଗ କହିଲେ ସାଧୁ କୃଷ୍ଣ ମହାଭାଗ ମହାଭାଗ କହିବାର ଉଦ୍ଦେଶ୍ୟ ହେଉଛି ଗର୍ଭେ ବି ତେନ ଭାଗବତ ଦର୍ଶନାଥ ଗର୍ଭରେ ସେ ଭଗବାନ ଦର୍ଶନ କରିଥିଲେ କ'ଣ ଛୋଟିଆ କଥା ଗର୍ଭରେ ସେ ଭଗବାନ ଦର୍ଶନ କରିଥିଲେ ଏବଂ ଜନ୍ମ ସମୟରୁ ଏବଂ ଅନ୍ତରାଞ୍ଚ ସର୍ବତ୍ର ତତ୍ ପରୀକ୍ଷଣାଧୀନ ଏବଂ ଜନ୍ମ ହେଲା ପରେ ସବୁଠାରେ ସେ ପରୀକ୍ଷା କରୁଥିଲେ ଏ ସେହି ବ୍ୟକ୍ତିକି ଯାହାକୁ ମୁଁ ଗର୍ଭରେ ଦେଖିଥିଲି ସେଥିପାଇଁ ତାଙ୍କ ନାମ ହେଲା ପରୀକ୍ଷିତ ପରୀକ୍ଷିତ କାହିଁକି ତାଙ୍କ ନାମ ହେଲା ନା ସେ ଯାହାକୁ ଦେଖନ୍ତି ସେ ଈକ୍ଷଣ କରନ୍ତି ବହୁତ ଗଭୀରତାର ସହିତ ଈକ୍ଷଣ ଦର୍ଶନ ଦେଖନ୍ତି ଅନୁସନ୍ଧାନ କରନ୍ତି ଈକ୍ଷଣ ମାଧ୍ୟମରେ ଇଏ ସେହି ବ୍ୟକ୍ତିକି ଯାହାକୁ ମାତୃଗର୍ଭରେ ଦେଖିଥିଲି ସେଥିପାଇଁ ତାଙ୍କର ନାମ ହେଲା ପରୀକ୍ଷିତ ତେଣୁ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି ସତାମୟଂ ସାର ଭୂତାନି ସର୍ବୋ ଜଗର୍ଥ ବାଣୀ ଶ୍ରୁତି ଚେତସାମପି ପ୍ରତିକ୍ଷଣଂ ଅବ୍ୟବତ ଅଚ୍ୟୁତସ୍ୟ ଦତ୍ ସ୍ତ୍ରିୟା ଗୁଟାନାମିବ ସାଧୁ ବାର୍ତ୍ତା। ପରିକୀତ ମହାରାଜ ପ୍ରଶଂସା ନ କରି ରହିପାରୁନାହାନ୍ତି, ଗୋଟେ ଥର କହିଲେ କିନ୍ତୁ ତଥାପି ତାଙ୍କର ମନ ସନ୍ତୁଷ୍ଟ ହେଲା ନାହିଁ, ପୁଣି ତାଙ୍କୁ ପ୍ରଶଂସା କରୁଛନ୍ତି। କହୁଛନ୍ତି ସତାମୟଂ, ସତା ଭଗବାନ ଭକ୍ତମାନଙ୍କର ଇଏ ହେଉଛି ନିସର୍ଗ, ସାର ଭୂତା ନିସର୍ଗ, ତାଙ୍କର ନିସର୍ଗ କରି ତାଙ୍କର ସ୍ୱଭାବ ହେଉଛି ଏଇଭଳି ଭାବରେ, ତାଙ୍କର ସ୍ୱଭାବ ହେଉଛି ଏଇଭଳି ଭାବରେ। ସତା କ'ଣ ସାର ଭୂତାନ, ତାଙ୍କର ସ୍ୱଭାବ ହେଉଛି ସେ ସାର ଜିନିଷଟାକୁ କ'ଣ ଅସାର ଜିନିଷକୁ ତ୍ୟାଗ କରିଛନ୍ତି। ସାର ସାର ଭୂତାନ କ'ଣ ତାଙ୍କର ସାରଟା ଗ୍ରହଣ କରିଛନ୍ତି, ଯତ୍ ଅର୍ଥ ବାଣୀ ଶ୍ରୁତି କେତେ ସାମଗ୍ରୀ, ତାଙ୍କର ଅର୍ଥ ଯେମିତି ସମସ୍ତେ ପଇସା ପଛରେ ଗୋଳାଉଛନ୍ତି, ତାଙ୍କର ଅର୍ଥ ହେଉଛି ଭଗବାନଙ୍କ ବିଷୟରେ ଜାଣିବା, ତାଙ୍କର ଅର୍ଥ ହେଉଛି ଏଇଟା ପରମାର୍ଥ। ଏବଂ ବାଣୀ ତାଙ୍କର କଥା ଯେତେବେଳେ କହିବେ ଭଗବାନ କଥା କହିବେ, ବାଣୀ ଶ୍ରୁତି ଯଦି ଶ୍ରବଣ କରିବେ ଭଗବାନ କଥା ହିଁ ଶ୍ରବଣ କରିବେ। ଚେତସା ମୁଭି, ଚେତସା କହିଲେ ମନ, ମନରେ ଯଦି ଯାହା ଚିନ୍ତା କରିବେ ଭଗବାନ ବିଷୟରେ ଚିନ୍ତା କରିବେ ହେଉଛି ସାଧୁଙ୍କର ସ୍ୱଭାବ। ସତାମୟଂ ସାର ଭୂତା ନିସର୍ଗୋ ଯଦର୍ଥ ବାଣୀ ଶ୍ରୁତି ଚେତସା ମୁଭି ପ୍ରତିକ୍ଷଣ ନବ୍ୟପତ ଅଚ୍ୟୁତସ୍ୟ ଜର, ସେହି କଥାକୁ ସବୁବେଳେ ସ୍ମରଣ କଲେ ମଧ୍ୟ ତାକୁ ନୂତନ ଭଳି ଲାଗିବ। ପ୍ରତିକ୍ଷଣ ଅଚ୍ୟୁତ, ସିଏ ଅଚ୍ୟୁତ କହିଲେ ଆମେ ଆଚାର୍ଯ୍ୟ ମନ୍ତ୍ରୀକାର କହିଛନ୍ତି ଅଚ୍ୟୁତ କାହିଁକି କୁହାଗଲା, ସେ ରସରୁ କେବେ ହେଲେ ଚ୍ୟୁତ ହୁଅନ୍ତି ନାହିଁ, ଅଚ୍ୟୁତ ହେଉଛି ରସ। ଆମେ କହୁଥିଲୁ କାଲି ନା କ'ଣ ବଧୁ ଗଡ଼ୁଛି ମକରନ୍ଦ, ଭଗବାନ ଅଚ୍ୟୁତ, ଏମିତି କେତେବେଳେ ହେବ ନାହିଁ ତାଙ୍କର ବଧୁରୁ ତାଙ୍କ କଥାରେ ଆଉ ରସ ସରିଯିବ, ଅଚ୍ୟୁତ ସିଏ ରସରୁ କେବେ ଚ୍ୟୁତ ହୋଇପାରିବେ ନାହିଁ, ସେଥିପାଇଁ ଅଚ୍ୟୁତ ସତ କୁହାଗଲା। ଆଚାର୍ଯ୍ୟମାନେ ଟିକାର ସବୁ କହିଛନ୍ତି କଥା, ତେଣୁ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସେଜ ସ୍ତ୍ରିୟା ବିଟାନା ବିଭ ସାଧୁ ବାର୍ତ୍ତା, ସାଧୁଙ୍କର କଥା ହେଉଛି ଏଇଭଳି ଭାବରେ ସ୍ତ୍ରିୟା ବିଟାନା, ସ୍ତ୍ରୀ ବିଟା ବିଟାନାମ କହିଲେ ଯେଉଁମାନେ ଲମ୍ପଟ ପୁରୁଷ, ସେମାନେ କିଭଳି ଭାବରେ ସେମାନେ ସବୁବେଳେ ପ୍ରତିକ୍ଷଣ ସବୁବେଳେ ସ୍ତ୍ରୀ ଲୋକମାନଙ୍କୁ ଚର୍ଚ୍ଚା କରୁଥିବେ, ଆଉ ସାରା ପୃଥିବୀରେ ଯେଉଁ ଚର୍ଚ୍ଚା ହେଉଛି କ'ଣ ଏଇ ସ୍ତ୍ରୀ ଲୋକମାନଙ୍କୁ ଚର୍ଚ୍ଚା ହେଉଛି, ସ୍ତ୍ରୀ ଲୋକମାନଙ୍କୁ ଚର୍ଚ୍ଚା ହେଉଛି ଲମ୍ପଟ ପୁରୁଷ ଯେଉଁଭଳି ଭାବରେ ସ୍ତ୍ରୀ ଲୋକମାନଙ୍କ କଥା ଶୁଣିକିରି କହିକିରି କେବେ ହେଲେ ତୃପ୍ତ ହୁଏ ନାହିଁ, ସେଇ ବିଷୟରେ କଥା ଚାଲିଥାଏ। ସାଧୁମାନେ ମଧ୍ୟ ସେଇଭଳି ଭାବେ ଭଗବାନ ବିଷୟରେ କଥା କହୁଥାନ୍ତି, ଶୁଣିଥାନ୍ତି, ସବୁ କରୁଥାନ୍ତି। ଏଇଭଳି ଭାବରେ ଉଦାହରଣ ଦେଲେ, ଅଦ୍ଭୁତ ଉଦାହରଣ ଦେଲେ ପରୀକ୍ଷିତ ମହାରାଜଙ୍କ ବିଷୟରେ। ପରୀକ୍ଷିତ ମହାରାଜଙ୍କ ସ୍ୱଭାବକୁ ଗୋଟେ ଲମ୍ପଟ ପୁରୁଷ ସହିତ ତୁଳନା କରିଦେଲେ, ଲମ୍ପଟ ପୁରୁଷ ଯେମିତି ସ୍ତ୍ରୀ ବିଷୟରେ ଚର୍ଚ୍ଚା କରିବା ପାଇଁ କେବେ ପଶ୍ଚାତପଦ ହୁଏ ନାହିଁ, ତୁମେ ମଧ୍ୟ ସେଇଭଳି ଭାବିଲ ଲପଟ ପୁରୁଷ ଭଳି ସମସ୍ତେ ଭଗବାନ କଥାରୁ କେବେ ବିରତ ହେଉନାହଁ। ବହୁତ ସୁନ୍ଦର ଉଦାହରଣଟି ଦେଇଛନ୍ତି, ପ୍ରଭୁପାଦ କହିଛନ୍ତି ସାର ଭୂତାନ ଶବ୍ଦର ଅର୍ଥ ପରମହଂସ। ହଂସ କ'ଣ, ହଂସ ଗୋଟେ ଏଭଳି ଯିବ ଯେ ଦୁଧ ଆଉ ଜଳ ମିଶିକିରି ଥିବ, ସେ ଜଳଟାକୁ ତ୍ୟାଗ କରିଦେଇକି ଦୁଧଟାକୁ ନେଇଯିବ, ସେ କ୍ଷୀରଟାକୁ ନେଇଯିବ। ସେହିପରି କୃଷ୍ଣ ଭକ୍ତମାନଙ୍କର ସ୍ୱଭାବ ହେଉଛି ଯେ ଶ୍ରୀକୃଷ୍ଣଙ୍କୁ ସବୁକିଛିର ପ୍ରାଣ ଏବଂ ଆତ୍ମା ବୋଲି ଜାଣି ସେମାନେ ଏକ ମୁହୂର୍ତ୍ତ ମଧ୍ୟ କୃଷ୍ଣ କଥା ପରିତ୍ୟାଗ କରିପାରନ୍ତି ନାହିଁ, ଭଗବାନଙ୍କର କଥାରେ ସମୟ ବିତାନ୍ତି ସେମାନେ। ଏହି ପ୍ରକାର ପରମହଂସମାନେ ସର୍ବଦା ସେମାନଙ୍କ ହୃଦୟରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରନ୍ତି, ସବୁବେଳେ ସେମାନେ ଭଗବାନ ଦର୍ଶନ କରନ୍ତି। ଆମର ଆଜି ଏ ଯେଉଁ କଥା ହେଉଛି ମହାରାଜଙ୍କର ବିଷୟରେ ମଧ୍ୟ ଏ କଥା ସବୁ କୁହାଯାଉଛି, ସବୁବେଳେ ଭଗବାନ ଦର୍ଶନ କରନ୍ତି। ଏବଂ ଜଡ଼ ଜଗତର କାମ କ୍ରୋଧ ଏବଂ ଭୟ ସର୍ବଦା ସବୁ ସମୟରେ ବିଦ୍ୟମାନ, ଜଡ଼ ଜଗତରେ ସମସ୍ତଙ୍କ କାମ କ୍ରୋଧ ଲୋଭ ବା ଭୟ ରହିଛି, କିନ୍ତୁ ଚିତ୍ ଜଗତରେ କୃଷ୍ଣ ସମ୍ବନ୍ଧରେ ତାକୁ ବ୍ୟବହାର କରାଯାଏ। ଚିତ୍ ଜଗତରେ ମଧ୍ୟ ସେସବୁ ରହିଛି କାମ କ୍ରୋଧ ଭୟ, ସେଇଟା କିନ୍ତୁ ଭଗବାନଙ୍କ ସମ୍ବନ୍ଧରେ ବ୍ୟବହାର କରାଯାଏ। କିଭଳି ନା କାମ କୃଷ୍ଣ କୃଷ୍ଣ କର୍ମାର୍ପଣେ, ତାଙ୍କର ଇଚ୍ଛା କେମିତି କୃଷ୍ଣଙ୍କ ପାଇଁ କାମ କରିବେ, ଚିତ୍ ଜଗତରେ ନିଜ ଇନ୍ଦ୍ରତୃପ୍ତି ପାଇଁ ନାହିଁ ସେଠି କିଛି କାମ। ଏବଂ कृष्ण को कथा श्रवण करिया परमात्मा को सर्वदा वासना थाए क्रोध क्रोधटा कौन ना भक्त द्वेषी ना नहीं जगत की भक्त द्वेषी नहांती किंतु से आसती भौतिक जगत भक्त द्वेषी विरुद्ध क्रोध को लगा जमी हनुमान हनुमान लगे जाड़ीदे सब घर सब जाड़ीदे क्रोध को यही भाव व्यवहार कले भाव भय भय कहले कौन ना कृष्ण भक्ति विचित भाव क्षेत्र में रूपातरित कहती सब भय कौन जमी देवत भय करुले कृष्ण कंस को से भाव आम भय हूँ कौन भक्त मानकर ना कृष्ण भक्ति आम विचित हो भय आज बाबू कहते ना केमी आम जीवन धारण करूँ यहाँ भय यहाँ भय केमी आम जीवन धारण करूँ धारा को आस रु ए धारा ये भयटा रही कत आम च्युत हो पतन हो भयटा रही ये हूँ भयटार प्रकृत व्यवहार हूँ सब व्यवहार हूँ सहीटा भयटा कृष्ण भक्ति आम विच्युत हो भय यहीपर भाव परमहंस भक्त जीवन पूर्ण रूपे कृष्ण केन्द्रिक अटे ठीक जेपरी विषय आसक्त व्यक्ति जीवन कामनी कांचन केन्द्रिक अटे कौट टा रोजगार करवा वाइन वेल्थ वोमैन ये तीनो डब्ल्यू बोली क्या टा रोजगार करवा मद्यपान करवा स्त्री उपभोग करवा ये हूँ काम विषयमुक्त व्यक्ति निकट में जहाँ दिन अध्यात्मवाद निकट में ता रात्रि अटे ये श्लोक अच्छी भगवद गीता भगवान कह निशा तर भूताना तत्संग जागृत संयमी आमर जो आमर एक मत सका उठी राति पर्यत केमी भगवान सेवार निजुक्त हवा यहाँ आमर हूँ मुख्य किंतु साधारण व्यक्ति मान कौन हे गोटे मुंडिया मारिदेल गल सरला तुम नमस्कार करदेल गल भौतिक जगत चिंता रहीना आ खाली सब कृष्ण ये भाव से कहे भगवान भूलिजे पूर्ण पूर्ण भाव विस्मृत हो जाऊँच जमी विषयुक्त व्यक्ति निकट में जहाँ अत्यंत मधुर से कौन फिल्म देखिए कौन करेंगे जीवे ये भाव राहत ये सब से लग रु सका रात पर्यंत आध्यात्मवादी मैंने तो विषपरी मन करती आध्यात्मवादी मानी ये सब तुच्छ जिनस त्याग कर दिखती भाव कथा रही तेणु विश्वनाथ ठाकुर ठाकुर कहते प्रतिक्षण जितेबाला से भगवान कथा शुणुं कृष्णा आधिक्या अपूर्ववत ये कृष्णा रही भगवान कथा शुणवे सब अपूर्व जमी आहरी इच्छा शुणी ना ये लगे हाँ अच्छा ये गोटे कथा बढ़िया कथा रही सनातन गोस्वामी कहते अश्रुतंच नूतन अच्छी इति किंग वक्तव्य जो कथा आम शुणिने भगवान को बहुत लीला अच्छे आम शुणिने सेटा शुणिले भल लगे नूतन लगे से असुविधा ना कितु जत मुहु मुहु श्रुतमपी से ही कथा को बारंबार 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 शुणिक नूतन से नूतन लगे इति एक उचितमेव ये हूँ साधुकर लक्षण कदापि कथचिंत रस न चेबत इति अच्युत मुझे ये कही अच्युत शब्द व्यवहार करागला कहीं अच्युत कथा जिते शुणिले एमती हम ना अच्युत कथा रस सर रस रसुच्युत हो कथा अच्युत कथा सब रसाल आरिश्री जन रही सी बहुत सुंदर भाव कथा कही सी कौन भगवान हूँ परपुरुष परम पुरुष मैंने कह ईश्वर ईश्वर परम परम पुरुष कहना परम पुरुष जब स्त्रीलोक तार स्वामी को छाड़ी परम पुरुष प्रति आकर्षित हुए से भाव भगवान हूँ परम पुरुष एक उदाहरण दे हरिश्री बहुत सुंदर भाव से कथा सब कही तेणु तेणु कौन शुणुस्वा बहितो राजन गुह्यं बदामि ते ब्रूयु स्निग्धस्य शिष्यस्य गुरवो गुह्यमप्युत यदि परीक्षित महाराज को ये प्रशंसा कले कि तथापि से कह सुनस अवहित राजन ध्यान सहित शुणु देखूर केथा शुणार आग्रह रही तथापि से कहते आप ध्यान सहित शुणु तेणु ये ध्यान सहित शुणाटा के जरूरी सीटा ये कहगला परीक्षित महाराज से कह ध्यान सहित शुणु ये कौन से खाद्य ग्रहण करना कौन से पानी ग्रहण करना कौन से स्थान विश्राम नौना एवं कथा शुणार बहुत आग्रह सब नूतन नूतन लगुच्छी भाव आग्रह बढ़ी बढ़िका जाऊँच कि कौन आपण सावधान शुणु ये लीला तेनालीराम उद्दिष्ट आम कथा शुणा बेले भाव सावधान भाव शुणा परीक्षित महाराज जदि कह सावधान से शुणु आम कथा कौन कह आम मन को सब विचलित हो भगवान कथा प्रवेश करूना आम मन तेनाली उद्दिष्ट बान जो साधु मैंने अच्छा षाठी हजार मुनिष मैंने अच्छा उद्दिष्ट कर विशेष भाव में आमपाई यहाँ उद्दिष्ट आम सब कथा जो शुणा सावधान सहित शुणा ये सुजोग बारंबार आसबना भगवान कथा शुणा जो सुजोग मिलती सब आसबना तेणु ये जो सुजोगटा मिली जदि आम अन्मनस्क शुणीपर ना आम तो वंचित हवा से परीक्षित महाराज को कौशल सुखदेव गोस्वामी अवहित ध्यान सहित शुणु राजन राजन भूयं बदामी कहीं कौश ध्यान मुझे बहुत गुप्त जिनस कह गुह्य गुह्य जिनसा तुम कह भगवान सब कथा हूँ गुह्य गुप्त जिनस ये समस्त जापारती ना भगवान कथा गुह्यम गुह्यम बदामी ते ये समस्त बुझीपारे ना भगवान लीला आए जो लीलाटी ये बहुत गुह्य लीला यू शुणी नथिले परीक्षित महाराज जाणी नथिले से प्रश्न पचार नथांदे बा जानी प्रश्न पचार थांदे कौन संदेह दूरभूत करने तथापि ये लीलाटी को सुखदेव गोस्वामी कह नथिले कारण यहाँ हूँ बहुत गुह्य लीला गुह्य लीला से कहते ब्रुयु स्निग्धस्य शिष्यस भगवत गीता मतलब भगवान कहते मुझे गुह्य ज्ञान दौती गुह्यतर ज्ञान दौर गुह्यतम ज्ञान दौर गुप्त जिनस केमी समस्त सामने कह गुप्त जिनस गुप्त जिनस समस्त सामने प्रकाश कराए ना कितु ये गुह्य जिनस को समस्त सामने भगवान कहते कारण भगवान समस्त प्रिय भगवान कई नुहत ये अप्रिय ये अलग निज व्यक्ति ये पर व्यक्ति ये कि भगवान किसी नुहति तेणु समस्त प्रति से कहते ये सब कौश सुखदेव गोस्वामी ब्रुयु स्निग्धस्य शिष्यस से शिष्य जे स्निग्ध स्निग्ध कहले जे गुरुदेव सेवा प्रति बहुत आगभर रही ये स्निग्ध शिष्य तेणु से मैंने गुरु गुहम पिउत जदिओ गुह्य लीलाटी रही गुरु किंतु शिष्य को कही से जो मैंने उन्नत शिष्य से मानक से गुप्त जिनस गुप्त जिनस समस्त पाकर कह जाए ना कि जो मैंने अत्यंत उन्नत शिष्य से मानक गुरु से कथा कही दिखती तेणु सनातन गोस्वामी कहते तो जो संबोधन करे राजन कहार उद्देश्य हे बुद्धादीना प्रकाशमान भगवान कथा से तेजियान दिशंटर बुद्धि भगवान युक्त कर भगवान विषय शुणापी बुद्धि को लगे आम जो कथा शुणुचे भगवान विषय शुणुचे आमर बुद्धि उन्नत होमर उन्नत बुद्धि प्राप्त होचे ददामि बुद्धि जोगांग जेन माँ पूजा से भगवत भगवान कहले तेषा सतत युक्ता बदता प्रतिपूर्वक ददामि बुद्धि जोगांग जेन माँ उपजा ते जो मैंने भगवान सहित सब युक्त अच्छा भगवान तुम बुद्धि प्रदान करती जहाँफल कि से भगवान पाक जापर
जन्मा उपजाति दे भगवान कथा जो विद्या मधु जीवन भगवत सब सब सकाल सुनते चैतन्य महाप्रभु कहते केवल भगवान नाम कीर्तन रे ये सातटी फल रही सबदिन जो कहते चेतो दर्पण मार्जन ये सातटी फल भगवान कथा रूपक यज्ञ रे सातटी जुहा सातटी शिखा बाहर ये यज्ञ रू तादर गोटे शिक्षा होती विद्या बधु जीवन आमर विद्या आम बुद्धि बढ़ी बढ़िका जीव वर्धन विद्या बढ़ी बढ़िका जीव भगवान नाम नहींक्री आम भगवान बुद्धि भगवान से बुद्धि प्राप्त हवा विद्या बधु जीवन विद्या बधु जीवन कहीं कहगला ना ये जो विद्या ये भौतिक विद्या नुह भौतिक विद्या जो रही ये हूँ बहुत गर्व तक प्रदान कै मुत बड़ विद्वान व्यक्ति मुझे सब पाठ पढ़ी ये सब कर बहुत गर्व आसर किंतु ये जो विद्या अध्यात्म विद्या भगवत गीता भगवान कह विद्या विनय संपन्न ये जो विद्या जन प्राप्त हेले गर्व हम ना विनयता आसव जिते जाणी से कह मुझे जाणी ना ये भाव मनर भाव यहाँ खाली प्रकाश करेंगे ता नुह मनर भाव हूँ ये भाव विनय है सी जिते विद्या अच्छी हाँ से कह मोर बहुत बुद्धि बुद्धि अच्छी आए गोटे कौन कर कि विनयता विद्या थी मत विनय विद्या जो रही गर्व जो होता प्रकृत विद्या नुह महाप्रभु मत से कह विद्या बधु जीवन आम भगवान जो नाम नौचे आम विद्या प्राप्त होते जो विद्याटा बधु बड़ी बधु जो बड़े नुआ नूतन बधु आसुचार सी जो नम्र भाव व्यवहार करती से भाव ये विद्या हूँ से भाव विद्या तेणु राजन गुहम बदाम थे हाँ राजन शब्द व्यवहार करागला कहीं ना तुम बुद्धि से भाव रही बुद्धि आदि खाली बुद्धि नुह सबकि इंद्रिय मन बुद्धि अहंकार सबकि ताकर प्रकाशमान होती भागवत गोटे श्लोक अच्छा आम जो भगवत अनुभूति लाभ करवा आम से अनुभव करवा प्रकृत पूर्व आम शोक रही श्लोक चतुर्थ छंद नवम अध्याय ध्रुवंकर स्तुति रही भगवान स्तुति करा जो हल्त प्रवेश मम बात मीम प्रसुप्ता भगवान जिते अनुभूति आसव सेते बेले आम जानपर पूर्वर अवस्था एवं पर अवस्था किभ भाव से आम गुरुदेव प्रार्थना करूँ ज्ञान तिमिरांद ज्ञानांजन शलाख्या गुरुदेव को शरण से गले जड़े जापर प्रकृत से ज्ञान ज्ञानालोक प्राप्त हेले चक्षु प्राप्त हेले पूर्वर से अज्ञान भितर थे अंध होक रही ज्ञान तिमिरांद ज्ञानांजन शलाख्या चक्षुरोन्मित जेना तस्मै श्री गुरुवे नमः से आम प्रार्थना करूचे भगवत अनुभूति से भाव भगवत अनुभूति प्राप्त होगा पूर्वर आमर जो अवस्था ये सुप्त अवस्था भाई शोक रही बेले जमी से किसी जाणी ना से किए कौन सब जिनस कितु जाग्रत से सब जापे से भाव भगवत अनुभूति प्राप्त होगा पूर्वर आम जो जीवन आम सब करे सका उठी राति पर्यन विभिन्न कार्य लिप्त रहीचे कि सब सुप्त भाई शोवा व्यक्ति भाई किंतु जड़े जो भगवत अनुभूति प्राप्त हे से अनुभव कर चेतनाटा जाग्रत हे ये कह राजन राजन कहे बुद्धि आदि जो रही प्रकाश पाऊप्यमान कौन तर ज्योति प्रकाश पाँच प्रकाश ये परीक्षित महाराज ठारे जो मैंने उन्नत स्तर से देखिपर से ज्योति को देखिपर से समस्त देखिपर ना तेणु समय होगा तेणु तथा शुणुस्वा तथा अभवत मृत्यु रक्षित्वा पशुपालका सरीपूल मानीय भगवान इदम अब्रवीत भगवान लीलाटी आरंभ हे भगवान कौन पर ये कथा कहटा खाली कौन इंट्रोडक्शन दिगला तीन श्लोक में समय होगा तेणु कालीठू आम कथा आरंभ चार नंबर श्लोक का कथा कहवा आम कथा विश्राम दवा जय श्रीमद भागवतम की जय श्री गोपाल महाराज की जय श्री गुरुदेव की।
संवेद गौर भक्त की दाई गोपमानंदे।